ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହଲା ମୁଖ୍ୟ ଖବର। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉର୍ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏସ୍ସିଏଲ୍ ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ ଏଆଇ ସାଙ୍ଗେ ସ୍ୱାକ୍ଷରିତ ହେଲା ଦୁଇଟା ବୁଝାମଣା ପତ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜି ବାହୁଡ଼ା ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରନୁ ବାହାରିକରି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ସଞ୍ଜବେଲର 6:30 ତକ ମାର୍କେଟ୍ ଛକ ତକ ପହଞ୍ଚିଥିଲା। ସୁଭଦ୍ରାଙ୍କର ଦର୍ପଦଳନ ରଥ ବଳଗଣ୍ଡି ଛକ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡ଼ ଶଙ୍ଖ ତକ ପହଞ୍ଚିଥିଲା। ମହାପ୍ରଭୁମାନେ ମାଉସୀ ଗୁଣ୍ଡିଚାଙ୍କ ଠାନୁ ପୋଡ଼ପିଠା ଗ୍ରହଣ କରିକରି ରଥଟି ଆଗେ ବଢ଼ି ଚାଲିଛନ୍। ଆଉ କିଛି ସମୟ ଉତ୍ତରୁ ଶ୍ରୀନଅର ପାଖେ ଲକ୍ଷ୍ମୀନାରାୟଣଙ୍କର ଭେଟ ହେବା। ଆଜି ଧାରି ସମୟ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଦିନର 2:30 ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାର ଉତ୍ତରୁ ରଥ ଉପରକେ ମଦନ ମୋହନ ଆଉ ରାମକୃଷ୍ଣ ବିଜେ କରିଥିଲେ। ତାର ପରେ ମହାପ୍ରଭୁଙ୍କର ମୈଲମ ଆଉ ବେଶ କରାଯାଇଥିଲା। ତାର ଉତ୍ତରୁ ଗଜପତି ମହାରାଜ ତିନି ରଥନ ଛେରା ପହରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ଇତାର ଆଗୁନୁ ଭୋର ସମୟଥି ଶ୍ରୀବିଗ୍ରହଙ୍କ ନୀତିକାନ୍ତି ଧାରି ସମୟଥି ପୂରା ହୋଇଥିଲା। ଆଇବାକାଲ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହେବା। ସୋମବାର ଦିନ ନୀଳାଦ୍ରି ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ମହାପ୍ରଭୁଙ୍କର ଅପାର କୃପାନୁ ସମକର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ସାରା ପୃଥିବୀକେ ଭକ୍ତି ଶାନ୍ତି ପ୍ରେମ ଆଉ ସମର୍ପଣର ବାର୍ତ୍ତା ଦେଉଛି ବୋଲି କହିଛନ୍। ବାହୁଡ଼ା ଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ସୁରକ୍ଷା ବଡ଼ଦାଣ୍ଡନ ଭିଡ଼ ନିୟନ୍ତ୍ରଣ ରଥମାନଙ୍କର ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ସେଆଡ଼େ ଆଇବାକାଲ ମହାପ୍ରଭୁମାନଙ୍କର ସୁନାବେଶ ଅବସରରେ 15 ଲକ୍ଷ ଭକ୍ତଙ୍କର ସମାବେଶକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁ ଆଜି ଶ୍ରୀଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ସମ୍ବଲପୁର ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଅତ୍କା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଜାଗାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତ୍ତରୁ ରଥାରୂଢ଼ ବିଗ୍ରହମାନେ ଭକ୍ତମାନଙ୍କୁ ଦର୍ଶନ ଦେବାର ଉତ୍ତରୁ ରଥଘିଚା ମୂଲ ହୋଇଛି। ଝାଉଡ଼ାପଡ଼ାର ଶ୍ରୀ ଶ୍ରୀ ବରମ୍ପୁରା ମନ୍ଦିରନ ରଥଯାତ୍ରା ଉଲ୍ଗୁନେ ଆଇବାକାଲ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି ତିନି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋର୍ଟ ସମଲେଇର ତ୍ରିକୁଟ ପାହାଡ଼ ନଥିବା ମାଉସୀମା ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଇତି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିବାର ସହିତ ଜଗନ୍ନାଥ ଗୁମ୍ଫା ମାଧବ ଗୁମ୍ଫା ଆଉ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦଧିବାମନ ମନ୍ଦିରନ ଆଜି ବାହୁଡ଼ା ଯାତ୍ରା ହୋଇଯାଇଛି। ଖଡ଼ିଆଲନ ପହଣ୍ଡି ବିଜେ ସହିତ ରାଜା ଦେବଦେବ ସିଂହଦେଓ ଛେରାପହରା କରିକରି ଜଗନ୍ନାଥ ମହାପ୍ରଭୁଙ୍କ ରଥରୂଢ଼ କରିଥିଲେ। ରଥଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ପ୍ରଶ୍ନପତ୍ର ପ୍ରଘଟ ସହିତ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ଆଜି 5 ଦିନେ ସଂସଦର ଦୁଇ ସଦନ ହୋହଲ୍ଲା ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିଲାଗି ଲୋକସଭାକେ ସୋମବାର ତକ ମୁଲତବୀ ରଖାଯାଇଛି। ପହଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଲୋକସଭା ସମ୍ମିଳିତ ହେବାର ଉତ୍ତରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ପହଲା ଦିନୁ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍। ହେଲେ ବିରୋଧୀ ଦଳ କଂଗ୍ରେସ ତରଫୁ କେତେଟା ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗେ ବଢ଼ି ନାଇପାରି। ପ୍ରଶ୍ନପତ୍ର ପ୍ରଘଟକେ ଅଟକାବାର ଲାଗି କଠୋର ଆଇନ ଲାଗୁ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଥିବାର ଶ୍ରୀ ରିଜିଜୁ କହିଛନ୍। ରାଜ୍ୟସଭାନ ବିଲ୍ ସମାନ ପରିସ୍ଥିତି ଦେଖବାର୍କେ ମିଳିଥିଲା। ପହଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ କରିକରି ପ୍ରଶ୍ନୋତ୍ତର କାଲ ମୁଲ କରବାର ଲାଗି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ଭିଲ୍ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ହେଥିଲାଗି ଗୃହକେ ଦୁଇପହର 2 ତକ ମୁଲତବୀ ଘୋଷଣା କରାଯାଇଥିଲା। ଫେରଘା ଗୃହ କାର୍ଯ୍ୟ ମୂଲ ହେବା ଦେଖିକରି ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍। ତାର ଉତ୍ତରୁ ସମାନ ପରିସ୍ଥିତି ଲାଗି ରହିବାରୁ ରାଜ୍ୟସଭାନ ବିଲ୍ ଆଇବା ସୋମବାର ତକ ମୁଲତବୀ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ଆଉ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ କଡ଼ା ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ ଅନୁମୋଦନ ମିଳିଛି। ଆଇବା ହପ୍ତାଥି ବିଲ୍କେ ସଂସଦନ ଆଗତ କରାଯିବା। ଗଲାକାଲ ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଥି କଡ଼ା ଆଇନ ଆସ୍ବା ବୋଲି ଭିଡ଼ିଓ ବାର୍ତ୍ତାଥି ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅଲଗା ନିଷ୍ପତ୍ତି ବାବଦେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଦେଶେ ତିନିଟା ରାସାୟନିକ ପାର୍କ ପ୍ରତିଷ୍ଠା ଲାଗି ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରସାୟନ ଯୋଜନାକେ ଅନୁମୋଦନ ମିଳିଛେ। ଏହି ଯୋଜନା ଲାଗି ମୋଟ 3030 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛେ। ଏହି ଯୋଜନା 2026-27 ନୁ 2030-31 ଆର୍ଥିକ ବର୍ଷ ତକ କାର୍ଯ୍ୟକାରୀ ହେବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଟି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି SCL ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ AI ସାଙ୍ଗେ ଦୁଇଟା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଇତାର ଜରିଏ ପ୍ରଯୁକ୍ତିବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ବର୍ଗ ସେବା SCL ଟେକ୍ କମ୍ପାନୀ ରାଇଜେ 730 କୋଟି ଟଙ୍କା ପୁଞ୍ଜିନିବେଶ କରବା। ଏଥିର୍ଲାଗି 6000 ଅତ୍କା କୁଶଳୀ ଜୁଆନ ପିଲାଟୁକେଲକୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
SCL ଟେକ୍ ଓଡ଼ିଶାରେ ନିଜର ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି, ଯାହା ରାଜ୍ୟର IT ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରିବ। ସେହିଭଳି ଭାବରେ ଆଜି ଦ୍ୱିତୀୟ MOU ଯେଉଁ ସାଇନ୍ ହୋଇଛି, ତାହା ମଧ୍ୟ SCL ଟେକ୍ ଏବଂ ସର୍ଭମ୍ AI ମିଳିତ ସହଯୋଗରେ ଓଡ଼ିଶାରେ ଏକ ସଭରେନ୍ AI ପାର୍କ ଏବଂ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ଇଏ ମଧ୍ୟ ପ୍ରତିଷ୍ଠା ହେବା ପାଇଁ ଯାଉଛି, ଯାହା ରାଜ୍ୟର ଡିଜିଟାଲ ଇକୋସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବତୀମାନଙ୍କୁ ଡାଇରେକ୍ଟ ଜବ୍ ଏଥିରେ ପ୍ରାପ୍ତ ହୋଇପାରିବ।
ସୂଚନା ଅନୁସାରେ SCL ଟେକ୍ ରାଇଜେ ଗୋଟିଏ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରବା। ଇତାର ଜରିଏ IT ଇକୋସିଷ୍ଟମ ବର୍କ ସେବା, ସେନ୍ତା ସର୍ଭମ୍ AI ରାଇଜେ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରବା। ଏହି ଦୁଇ ପ୍ରକଳ୍ପ ଲାଗି ଆଇବା 5 ବର୍ଷ ଭିତରେ 15,000 କୋଟି ଟଙ୍କା ଖର୍ଚ୍ଚା କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲି ତାର୍ ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଦେଶର ଅର୍ଥନୀତି ଆଉ ବିକାଶ ପ୍ରକ୍ରିୟାଥି ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ତରଫୁ ଏହି ଦିବସକେ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଗୋଟିଏ ସଶକ୍ତ ଭିତ୍ତିଭୂମି, ସବୁ ନିଷ୍ଠାପର କରଦାତାଙ୍କର ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଆଉ ଆତ୍ମନିର୍ଭର ଭାରତ ସଂକଳ୍ପକେ ନୂଆ ଦିଗ୍ ଦେଶୀ। ସମିଆ ସହିତ ଦେଶର ଆୟକର ବ୍ୟବସ୍ଥା ଭିଲ୍ ଅତ୍କା ସ୍ୱଚ୍ଛ, ସରଳ ଆଉ ଡିଜିଟାଲ ହୋଇପାରିଛେ। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ବାଗି ବ୍ୟବସ୍ଥା କରଦାତାଙ୍କ ଲାଗି ପ୍ରକ୍ରିୟାକେ ଆହୁରି ସହଜ କରିଛେ। ଆଜିର ଦିନେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମ କର୍ମଶାଳାର ଆୟୋଜନ କରାଯାଉଛେ। ଶେଷ ମୁଖ୍ୟ ଖବର ଫେରଖାଏ। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛେ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଆଉ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଟି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।